ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ମହିଳା ସଂରକ୍ଷଣ ଆଇନକେ କାର୍ଯ୍ୟକାରୀ କରବାର୍ ଲାଗି ଆଇବା ଗୁରୁବାରନୁ ମୂଲ ହେବା ସଂସଦନ ସ୍ୱତନ୍ତ୍ର ଅଧିବେଶନ। ମହିଳାମାନଙ୍କ ଲାଗି 33% ସଂରକ୍ଷଣର ବ୍ୟବସ୍ଥା ଆହୁରି ବର୍କସ୍ କରବା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିରନୁ ଆଇବା କାଲିଠାନୁ ହେବା ଭିତର ରତ୍ନଭଣ୍ଡାର ଗଣ୍ତିମଣ୍ତି କାମ। ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଆଶା ଭୋସ୍ଲେଙ୍କର ପୋରଲୋକ। ଆଉର୍ ରାଇଜେ ଜବର ଗରମ ଲାଗି 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ଜାରି କଲା ସତର୍କ ସୂଚନା। ଏଥର ପୂରା ଖବର। ସଂସଦନ ଆଇବା ଗୁରୁବାରନୁ ଶନିବାର ତକ ନାରୀ ଶକ୍ତି ଲାଗି ସ୍ୱତନ୍ତ୍ର ଅଧିବେଶନ ହେବା। ମହିଳା ସଂରକ୍ଷଣ ଆଇନକେ କାର୍ଯ୍ୟକାରୀ କରବାର୍ ଲାଗି ସମୟ ଆଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। 2029 ଲୋକସଭା ଆଉ ବିଧାନସଭା ନିର୍ବାଚନ ଥି ମହିଳାମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା। ସଂସଦନ ହେବାର୍କେ ଥିବାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଗନୁ ଲୋକସଭା ଆଉ ରାଜ୍ୟସଭାର ନେତୃମଣ୍ଡଳୀମାନଙ୍କୁ ଚିଠି ଲେଖିକରି ଶ୍ରୀ ମୋଦି ମହିଳା ସଂରକ୍ଷଣ ଆଇନକେ ପାରିତ କରବାର୍ ଲାଗି ଅନୁରୋଧ କରିଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ବହୁତଟେ ବିଚାର ବିମର୍ଶ ଉତରୁ ଦେଶେ ନାରୀ ଶକ୍ତି ବନ୍ଦନ ଅଧିନିୟମକେ କାର୍ଯ୍ୟକାରୀ କରାଯିବାର୍କେ ନିଷ୍ପତ୍ତି ନିଆଯାଇଛି। ସଂସଦର ବଜେଟ୍ ଅଧିବେଶନର ସମୟକେ ଏ ବାବଦ ଆଲୋଚନା ଲାଗି ବଢ଼ାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍, ଇ ଆଇନ କାର୍ଯ୍ୟକାରୀ ହେଲେ ଲୋକସଭାନ ଆସନ ସଂଖ୍ୟା 816 ବଢ଼ବା। ସେଥିର୍ ଭିତରୁ 273 ଆସନ ମହିଳାମାନଙ୍କ ଲାଗି ସଂରକ୍ଷିତ ରହେବା। 2023 ସମ୍ବିଧାନ ସଂଶୋଧନ ଜରିଏ ଲୋକସଭା ଆଉ ରାଜ୍ୟ ବିଧାନସଭାମାନଙ୍କେ ମହିଳାମାନଙ୍କ ଲାଗି 33% ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଇ ସ୍ୱତନ୍ତ୍ର ଅଧିବେଶନଟି ଉପସ୍ଥିତ ରହିବାର୍କେ ବିଜେପି ତରଫ ହୁଇପ୍ ଜାରି କରାଯାଇଛି। ଦୁଇ ସଦନ ଦଳୀୟ ସଦସ୍ୟ ଉପସ୍ଥିତ ରହିବାର୍କେ ବାଧ୍ୟତାମୂଳକ କରାଯାଇଛି। ଏଥିଲାଗି ଆଜି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟନୁ ଗୋଟିଏ ସାମ୍ବାଦିକ ସମ୍ମିଳନୀଟି ନାରୀଶକ୍ତି ବନ୍ଦନ ଅଧିନିୟମ ଦେଶର ନାରୀଶକ୍ତିକେ 2029 ସଂସଦ ବିଧାନସଭାନୁ ଖାଲି 1/3 ସଂରକ୍ଷଣ ନାଇଁ ଦିଏ, ବରଂ 2047 ବିକଶିତ ଭାରତ ସ୍ୱପ୍ନର ସଫଲ ରୂପାୟନ କରବାର୍ ଲାଗି ଆଧାରଶିଲା ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। 33% ମହିଳା ସଂରକ୍ଷଣ ବ୍ୟବସ୍ଥା ଦେଶେ ମହିଳାମାନଙ୍କର ସ୍ୱରକେ ଆହୁରି ବର୍କସ୍ କରବା। ଆଘର୍ନୁ ମହିଳାମାନେ ଅତ୍କା ସଶକ୍ତ ହେଇଛନ୍, ପୁରୁଷମାନଙ୍କନୁ ମହିଳା ଭୋଟରଙ୍କ ପ୍ରତିଶତ ଅତ୍କା ରହିଛେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍।
ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 16, 17, 18 3 ଧରି ଏକ ଐତିହାସିକ ପାର୍ଲାମେଣ୍ଟର ଅଧିବେଶନ ବସିବ ଏବଂ ସେଥିରେ ମହିଳା ସଂରକ୍ଷଣକୁ ମୋହର ଲାଗିବ। ଯୋଉ 33% ସଂରକ୍ଷଣ ଆମେ ବିକଶିତ ଭାରତର ଆଧାରଶିଳା ହେବ। କେବଳ ପ୍ରତିନିଧିର ସଂଖ୍ୟା ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବ। ମହିଳା ନୀତିର ହିତାଧିକାରୀ ନୁହେଁ, ବରଂ ନୀତି ନିର୍ମାତା ହେବେ, ଲ ମେକର ହେବେ ମହିଳା।
ସମ୍ବଲପୁରନୁ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି କଳାହାଣ୍ଡି ସାଂସଦ ମାଳବିକା ଦେବୀ ନାରୀଶକ୍ତି ବନ୍ଦନ ଅଧିନିୟମ 2023 ମହତ୍ୱ ବାବଦେ କହିଛନ୍। ସେ କହିଛନ୍, ଇ ଐତିହାସିକ ସାମ୍ବିଧାନିକ ସଂଶୋଧନ ଜରିଏ ଲୋକସଭା ଆଉ ରାଜ୍ୟ ବିଧାନସଭାମାନଙ୍କେ ମହିଳାମାନଙ୍କ ଲାଗି 33% ଆସନ ସଂରକ୍ଷିତ ରହେବା, ଯେନ୍ଟା ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାଥି ସାମିଲ କରବା ବୋଲି ସେ କହିଛନ୍। ପୁରୀ ଶ୍ରୀମନ୍ଦିରନୁ ଆଜି ମହାପୁରୁମାନଙ୍କର ପବିତ୍ର ରାମାଭିଷେକ ନୀତି କରାଯିବା। ଏତାର ସହିତ ଶ୍ରୀରାମନବମୀନୁ ମୂଲ ହୋଇଥିବାର ଶ୍ରୀକ୍ଷେତ୍ର ସାହିଜାତ ବିଲ୍ ଶେଷ ହେବା। ମଧ୍ୟାହ୍ନ ଧୂପନୀତି ଶେଷ ହେବାର ଉତରୁ ନକ୍ଷତ୍ର ଦିଅଁ ଭିତରକେ ବିଜେ କରିଛନ୍। ଜୟ ବିଜୟ ଦ୍ୱାରନୁ ଭୋଗ ଆଉ ବନ୍ଦାପନା ନୀତି ଉତରୁ ଦିଅଁ ଦକ୍ଷିଣୀ ଘରକେ ବିଜେ କରିଛନ୍। ଅଲଗା ନୀତି ସର୍ବାରୁତୁରୁ ଶ୍ରୀରାମ ଲକ୍ଷ୍ମଣ ଆଉ ଦେବୀ ସୀତାଙ୍କୁ ପାଲିଙ୍କି ବିଜେ କରାଯାଇକରି ଜଗନ୍ନାଥ ବଲ୍ଲଭ ମଠକେ ନିଆଯିବା। ସେନୁ ଗୌଡ଼ବାଡ଼ି ସାହି ଆଖଡ଼ା ତରଫୁ ଶ୍ରୀରାମଙ୍କର ଅଭିଷେକ ନୀତି ହେବାରୁତୁରୁ ଶ୍ରୀମନ୍ଦିରକେ ମହାପୁରୁ ବାହୁଡ଼ା ବିଜେ କରବେ। ପବିତ୍ର ରାମାଭିଷେକ ନୀତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଶ୍ରୀଜଗନ୍ନାଥ ସଂସ୍କୃତି ସମନ୍ୱୟର ପ୍ରତୀକ ସ୍ୱରୂପ ଶ୍ରୀରାମନବମୀନୁ ଚାଲିଥିବାର ଏହି ମନୋରମ ନୀତି ଆଉ ଲୋକକଳା ଆମର ସାଂସ୍କୃତିକ ଐତିହ୍ୟକେ ଅତ୍କା ଜୀବନ୍ତ କରିଛି। ପୁରୀ ଶ୍ରୀମନ୍ଦିରନୁ ଆଇବା କାଲିଠାନୁ ଭିତର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ମୂଲ ହେବା। ଏ ବାବଦେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟନୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକଟି ଭିତର ରତ୍ନଭଣ୍ଡାର ଗନ୍ତିମନ୍ତି କାମକେ ଶୃଙ୍ଖଳିତ କରବା ଲାଗି ଆଲୋଚନା ହୋଇଛି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଆଭାସୀ ଜରିଏ ଯୋଗ ଦେଇଛନ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସେବାୟତ ପ୍ରତିନିଧି ପ୍ରମୁଖ ବୈଠକଟି ଉପସ୍ଥିତ ଥିଲେ। ବାହା ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ ଗଲାକାଲି ଶେଷ ହୋଇଛି। 1978 ତାଲିକା ଅନୁସାରେ ବାହା ରତ୍ନଭଣ୍ଡାର 118 ପ୍ରକାର ଅଳଙ୍କାର ଥିଲା। ସେଆଡ଼େ ଭଣ୍ଡାର ମେକଅପ୍ ଅତ୍କା ଅଳଙ୍କାର ଥିବାର ବାବଦେ ସୂଚନା ଦେବାର ଉତରୁ ଇ ସଂଖ୍ୟା 147 ପହଞ୍ଚିଥିବାର ଜଣାପଡ଼ିଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବର୍ଷିଆନ୍ ପ୍ରଚ୍ଛଦପଟ ଗାୟିକା ପଦ୍ମବିଭୂଷଣ ଆଶା ଭୋସଲେଙ୍କର ମୁମ୍ବାଇନୁ ଆଜି 92 ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶାରୀରିକ ଅସୁସ୍ଥତା କାରଣରୁ ଗଲାକାଲି ସଞ୍ଜେ ତାଙ୍କୁ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲରୁ ଭର୍ତ୍ତି କରାଯାଇଥିଲା। ତାଙ୍କର ବିୟୋଗଥି ସଙ୍ଗୀତ ଜଗତଥି ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିକରି କହିଛନ୍, ଦଶନ୍ଧି ଧରିକରି ତାଙ୍କର ସଙ୍ଗୀତ ଯାତ୍ରା ଆମର ସଂସ୍କୃତି ଆଉ ଐତିହ୍ୟକେ ସମୃଦ୍ଧ କରିଛେ। ଆଶାଜୀଙ୍କର ଗୀତମାନେ ଜନସାଧାରଣଙ୍କର ଜୀବନଥି ସବୁଦିନ ଲାଗି ପ୍ରତିଧ୍ୱନିତ ହେବା ବୋଲି ଶ୍ରୀ ମୋଦି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ଭୋସଲେଙ୍କର ପରଲୋକଥି ଗଭୀର ଶୋକ ପ୍ରକାଶ କରିକରି କହିଛନ୍, ତାଙ୍କର କଣ୍ଠସ୍ୱର ଆବା ପିଢ଼ିକେ ଅନୁପ୍ରାଣିତ କରବା, ତାଙ୍କର ସ୍ୱରଥି ଭାବନା ଆଉ ଅନୁଭବର ଯାଦୁ ରହିଥିଲା। ଏ ବାବଦେ ଶୁଣନ୍ ଗୋଟେ ଖାସ ଉପସ୍ଥାପନା।
1933 ସେତେବେଳେ ବ୍ରିଟିଶ ସାମ୍ରାଜ୍ୟର ମହାରାଷ୍ଟ୍ରର ସାଙ୍ଗଲିଠାରେ ଜନ୍ମ ହୋଇଥିବା ଆଶା ଭୋସଲେଙ୍କୁ ଆଧୁନିକ ଭାରତୀୟ ସଙ୍ଗୀତର ଜଣେ ଶ୍ରେଷ୍ଠ କଣ୍ଠଶିଳ୍ପୀ କୁହାଯାଏସି। 1943 ତାଙ୍କର ପହିଲା ଚଳଚ୍ଚିତ୍ର ଗୀତ ରେକର୍ଡ କରାଯାଇଥିଲା। 1950 ଦଶକ ତକ୍ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପାର୍ଶ୍ୱ ଗାୟିକା ଭାବେ ନିଜର ଖାସ୍ ପରିଚୟ ବନେଇ ପାରିଥିଲେ। ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଚ୍ଛଦପଟ ଗାୟିକା ଭାବେ ସେ 7 ଥର ଫିଲ୍ମଫେୟାର ଆୱାର୍ଡ ପାଇବାର ସହିତ 2000 ସାରା ଜୀବନ ସାଧନା ଲାଗି ଦାଦାସାହେବ ଫାଲ୍କେ ପୁରସ୍କାରଥି ତାଙ୍କୁ ସମ୍ମାନିତ କରାଯାଇଥିଲା। 2008 ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମବିଭୂଷଣ ପୁରସ୍କାର ଦିଆଯାଇଥିଲା। 20 ଅୟତ୍କା ଭାଷା ଆଉ 12,000 ଅୟତ୍କା ଗୀତଥି ସେ କଣ୍ଠଦାନ କରିଛନ୍। ହିନ୍ଦୀ, ବଙ୍ଗଳା, ତେଲୁଗୁ ଆଉ ଓଡ଼ିଆଥି କଣ୍ଠଦାନ କରିକିରି ସେ ସଙ୍ଗୀତପ୍ରେମୀମାନଙ୍କର ମନ ଭିତରେ ଗୋଟିଏ ଖାସ୍ ଜାଗା ବନେଇଛନ୍। ଆସୁନ୍ ସୁନ୍ମା ସ୍ୱର ସାମ୍ରାଜ୍ଞୀଙ୍କର କେତେଟା ଅଭୁଲା ଗୀତ। ନବେ ଦଶକର ସେ ଗାଇଥିବା ବହୁତଟେ କାଳଜୟୀ ଗୀତ ଆଇଜଭିଲ୍ ସଙ୍ଗୀତପ୍ରେମୀମାନେ ଭୁଲି ନାଇଁ ପାର୍ବାର୍। ବିଶିଷ୍ଟ ଗାୟିକା ଆଶା ଭୋସଲେଙ୍କର ମୃତ୍ୟୁଥି ଜଣେ ବ୍ୟକ୍ତି ନୁହେଁ, ଗୋଟିଏ ଯୁଗର ଅବସାନ ହୋଇଛି। ଆଇବାକାଲ ଉପରବେଲା ମୁମ୍ବାଇର ଶିବାଜୀ ପାର୍କଠାରେ ତାଙ୍କର ଶେଷକୃତ୍ୟ କରାଯିବା ବୋଲି ଜଣାପଡ଼ିଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫ ମୁଇଁ ସୁପ୍ରୀତି ମିଶ୍ର।
ଓଡ଼ିଆ ପକ୍ଷ ପାଳନର 12 ଦିନେ ଆଜି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଓଡ଼ିଆ ଜାତିର ସ୍ୱାଭିମାନ ଆଉ ସମୃଦ୍ଧ ସଂସ୍କୃତିର ମୂଳଦୁଆ ପକେଇଥିବାର ଆମର ବରପୁତ୍ରମାନଙ୍କୁ ସମ୍ମାନ ଜଣାବାର ଲାଗି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବଜମାନଙ୍କର ବୀର ଗାଥା ଆଉ ତ୍ୟାଗକେ ସୁର୍ତା କରବାର ସହିତ ଗୋଟିଏ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେବାର ଲାଗି ଆହ୍ୱାନ ଦେଇଛନ୍। ବରଗଡ଼ ଜିଲ୍ଲା ପିଏମ୍ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶାର ସବୁ ବନ୍ଦନୀୟ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାନୁ ହୋଇଥିବା ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମଥି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଗୋଟିଏ ବୈଠକ ହୋଇଯାଇଛି। ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍ଠାରେ ଆଜି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ରାଜ୍ୟ ଦିନୁ ଦିନକେ ଖରା ବଢ଼ବାରକେ ଲାଗିଛେ। ଜବର ଗରମ ଆଉ ଗୁଲଗୁଲି ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ 11 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଖଣି ଇଲାକାର ଗୋଟେ ଯୁଡ଼େ ଜାଗାନ ଦିନର ତାପମାତ୍ରା 2-3 ଡିଗ୍ରୀ ବଢ଼ିଥିବାର ଦେଖବାରକେ ମିଳିଛି। ଆଜି ଦିନର ସବୁନୁ ଜହ ତାପମାତ୍ରା ଟିଟିଲାଗଡ଼ନ 41.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାର ବେଳେ ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର ଜିଲ୍ଲାନ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ମହିଳା ସଂରକ୍ଷଣ ଆଇନକେ କାର୍ଯ୍ୟକାରୀ କରବାର ଲାଗି ଆଇବା ଗୁରୁବାରନୁ ମୂଲ ହେବା ସଂସଦନ ସ୍ୱତନ୍ତ୍ର ଅଧିବେଶନ। ମହିଳାମାନଙ୍କ ଲାଗି 33% ସଂରକ୍ଷଣର ବ୍ୟବସ୍ଥା ଆହୁରି ବରକସ କରବା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିରନୁ ଆଇବା କାଲିଠାନୁ ହେବା ଭିତର ରତ୍ନଭଣ୍ଡାର ଗନ୍ତିମନ୍ତି କାମ। ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କର ପରଲୋକ ଆଉ ରାଜ୍ୟ ଜବର ଗରମ ଲାଗି 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ଜାରି କଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।